ଓମ୍ ଶାନ୍ତି। ଆଜି 9 ସେପ୍ଟେମ୍ବର 2026 ବକ୍ତାଙ୍କର ସାକାର ମଧୁର ମହାବାକ୍ୟ। ବାବା କହୁଛନ୍ତି, ମିଥ୍ୟେ ବାଚେ, ଯୋଗ ବଳ ଦ୍ୱାରା ହିଁ ତୁମକୁ ନିଜର ବିକର୍ମ ଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରି ବିକର୍ମାଜିତ ହେବାକୁ ପଡ଼ିବ। ପ୍ରଶ୍ନ, କେଉଁ ପ୍ରକାରର ଚିନ୍ତନ ପୁରୁଷାର୍ଥୀ ପିଲାମାନଙ୍କୁ ମଧ୍ୟ ପୁରୁଷାର୍ଥହୀନ କରିଦେଇଥାଏ? ଉତ୍ତର, ଯଦି କୌଣସି ପୁରୁଷାର୍ଥୀଙ୍କର ଏହି ସଂକଳ୍ପ ଆସିଯାଏ ଯେ ଏବେ ତ ବହୁତ ସମୟ ପଡ଼ିଛି, ଅନ୍ତିମ ସମୟରେ ଆଗେଇ ଯିବି, କିନ୍ତୁ ବାବା ବୁଝାଉଛନ୍ତି ପିଲାମାନେ, ମୃତ୍ୟୁର ସମୟ ନିଶ୍ଚିତ ନୁହେଁ। ଯଦି କାଲି କାଲି କରି ମରିଗଲ, ତେବେ ପୁଣ୍ୟର ଜମା କିପରି ହେବ? ସେଥିପାଇଁ ଯେତେ ଦୂର ସମ୍ଭବ ଶ୍ରୀମତ ଆଧାରରେ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିଚାଲ। ସମୟ ବିଷୟରେ ଚିନ୍ତା କରି ପୁରୁଷାର୍ଥହୀନ ହୁଅ ନାହିଁ। ଗୀତ, ଓମ୍ ନମ ଶିବାୟ, ଓମ୍ ଶାନ୍ତି। ଏହି କଥା ତ ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ନିରାକାର ସାକାରଙ୍କ ବିନା କୌଣସି କର୍ମ କରିପାରିବେ ନାହିଁ, କୌଣସି ପ୍ରକାର ଅଭିନୟ କରିପାରିବେ ନାହିଁ। ଆତ୍ମିକ ପିତା ଆସି ବ୍ରହ୍ମାଙ୍କ ଦ୍ୱାରା ଆତ୍ମିକ ପିଲାମାନଙ୍କୁ ବୁଝାଉଛନ୍ତି, ଯୋଗ ବଳ ଦ୍ୱାରା ହିଁ ସତପ୍ରଧାନ ହୋଇ ପୁଣି ବିଶ୍ୱର ମାଲିକ ହେବାକୁ ପଡ଼ିବ। ଏକଥା ପିଲାମାନଙ୍କ ବୁଦ୍ଧିରେ ଅଛି ଯେ କଳ୍ପ କଳ୍ପ ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗ ଶିଖାଉଛନ୍ତି ଏବଂ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି, ଅର୍ଥାତ୍ ମନୁଷ୍ୟଙ୍କୁ ଦେବତା କରାଉଛନ୍ତି। ମନୁଷ୍ୟ ଯେଉଁମାନେ ଦେବୀ ଦେବତା ଥିଲେ, ପବିତ୍ର ଥିଲେ, ସେମାନେ ଏବେ 84 ଜନ୍ମ ପରେ ପତିତ ହୋଇଯାଇଛନ୍ତି। ଭାରତ ଯେବେ ପାରସ୍ପୁରୀ ଥିଲା, ତେବେ ପବିତ୍ରତା ସୁଖ ଶାନ୍ତି ସବୁକିଛି ଥିଲା। ଏହା 5000 ବର୍ଷର କଥା ଅଟେ। ତିଥି ତାରିଖ ସହିତ ବାବା ସମସ୍ତ ହିସାବ କିତାବ ତୁମକୁ ବୁଝାଉଛନ୍ତି। ତାଙ୍କଠାରୁ ଉଚ୍ଚତ କେହି ନାହାନ୍ତି। ସୃଷ୍ଟି ବା ବୃକ୍ଷ ଯାହାକୁ କଳ୍ପବୃକ୍ଷ ବୋଲି କହୁଛନ୍ତି, ତାର ଆଦି ମଧ୍ୟ ଅନ୍ତର ରହସ୍ୟ ମଧ୍ୟ ବାବା ହିଁ ବୁଝାଉଛନ୍ତି। ଭାରତର ଯେଉଁ ଦେବୀ ଦେବତା ଧର୍ମ ଥିଲା, ତାହା ଏବେ ପ୍ରାୟ ଲୋପ ହୋଇଗଲାଣି, କେବଳ ଏହାର ଚିତ୍ର ରହିଛି। ଭାରତବାସୀ ଜାଣିଛନ୍ତି ଯେ ସତ୍ୟଯୁଗରେ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଥିଲା, ଯଦିଓ ଶାସ୍ତ୍ରରେ ଏହି ଭୁଲ କରିଦେଇଛନ୍ତି ଯେ କୃଷ୍ଣଙ୍କୁ ଦ୍ୱାପର ଯୁଗକୁ ନେଇଯାଇଛନ୍ତି। ଶିବ ବାବା ହିଁ ଆସି ରାସ୍ତା ଭୁଲି ଯାଇଥିବା ଆତ୍ମାମାନଙ୍କୁ ରାସ୍ତା ବତାଉଛନ୍ତି, ତାଙ୍କୁ ମୁକ୍ତି ଜୀବନ ମୁକ୍ତିର ପଥ ପ୍ରଦର୍ଶକ ବୋଲି କୁହାଯାଉଛି। ସମସ୍ତଙ୍କର ମୁକ୍ତି ଜୀବନ ମୁକ୍ତି ଦାତା ଜଣେ ହିଁ ଅଟନ୍ତି। ଭାରତ ଯେବେ ଜୀବନମୁକ୍ତ ଥିଲା, ବାକି ସବୁ ଆତ୍ମାମାନେ ମୁକ୍ତିଧାମରେ ଥିଲେ, ସେଥିପାଇଁ ତାଙ୍କୁ ମୁକ୍ତି ଜୀବନ ମୁକ୍ତି ଦାତା କୁହାଯାଉଛି। ସିଏ ଜଣେ ମାତ୍ର ରଚୟିତା ଅଟନ୍ତି, ସୃଷ୍ଟି ମଧ୍ୟ ଏକ ଅଟେ, ବିଶ୍ୱର ଇତିହାସ ଭୂଗୋଳ ମଧ୍ୟ ଏକ, ଯାହାକି ପୁନରାବୃତ୍ତି ହୋଇ ଚାଲିଛି। ସତ୍ୟଯୁଗ, ତ୍ରେତା ଦ୍ୱାପର କଳିଯୁଗ, ପୁଣି ହୋଇଥାଏ ସଙ୍ଗମ ଯୁଗ। କଳିଯୁଗ ହେଉଛି ପତିତ, ସତ୍ୟଯୁଗ ହେଉଛି ପବିତ୍ର। ସତ୍ୟଯୁଗରେ ସ୍ଥାପନା ପୂର୍ବରୁ ନିଶ୍ଚିତ, କଳିଯୁଗର ବିନାଶ ହେବ। ବିନାଶ ପୂର୍ବରୁ ସ୍ଥାପନା ନିଶ୍ଚିତ ହେବ, ସତ୍ୟଯୁଗରେ ତ ସ୍ଥାପନା ହେବ ନାହିଁ। ଭଗବାନ ସେତେବେଳେ ଆସିବେ ଯେବେ ପତିତ ଦୁନିଆକୁ ପବିତ୍ର କରିବାର ଥାଏ। ଏବେ ବାବା ସହଜ ଯୁକ୍ତି ବତାଉଛନ୍ତି ଯେ ଦେହ ସହିତ ଦେହର ସବୁ ସମ୍ବନ୍ଧ ତୁଟାଇ ଦେହି ଅଭିମାନୀ ହୋଇ ବାବାଙ୍କୁ ମନେ ପକାଓ। ଭକ୍ତମାନଙ୍କୁ ଫଳ ଦେଲାବାଲା ଶିବ ବାବା ଅଟନ୍ତି, ପବିତ୍ର ହେବା ପାଇଁ ଭକ୍ତମାନଙ୍କୁ ଜ୍ଞାନ ଦେଉଛନ୍ତି। ତେବେ ପାବନ ହେବାର ଆଧାର ଯୋଗ ହିଁ ଅଟେ। ଜ୍ଞାନର ସାଗର ଆସି ମୁଖ ଦ୍ୱାରା ଜ୍ଞାନ ଶୁଣାଉଛନ୍ତି, ପତିତମାନଙ୍କୁ ପବିତ୍ର କରାଉଛନ୍ତି। ବର୍ତ୍ତମାନ ସମୟରେ ସବୁ ଆତ୍ମାମାନେ ପତିତ ହୋଇଯାଇଛନ୍ତି, ସେଥିପାଇଁ ହିଁ ବାବାଙ୍କୁ ଡାକୁଛନ୍ତି, କାହିଁକି ନା ବାବାଙ୍କ ବିନା ତ ଆଉ କେହି ପବିତ୍ର କରାଇପାରିବେ ନାହିଁ। ଯଦି ଗଙ୍ଗା ପତିତପାବନୀ ଅଟେ, ତେବେ ପୁଣି ପତିତପାବନ ସୀତାରାମ କହି କାହିଁକି ଡାକୁଛନ୍ତି? ବୁଦ୍ଧି କହୁଛି ଯେ ପରମ ପିତା ପରମାତ୍ମା ପୁଣି ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ପାଇଁ ନିଶ୍ଚିତ ଆସିବେ। କଳ୍ପବୃକ୍ଷର ଆୟୁଷ ମଧ୍ୟ ରହିଥାଏ। ଯେଉଁ ଜିନିଷ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଏ ତାକୁ ହିଁ ତମ ପ୍ରଧାନ କୁହାଯାଏ। ଏହାକୁ ନୂଆ ଦୁନିଆ କୁହାଯିବ ନାହିଁ। ଏହା ହେଉଛି ପୁରୁଣା କଳିଯୁଗୀ ଦୁନିଆ। ଅନ୍ୟମାନଙ୍କୁ ବୁଝାଇବା ପାଇଁ ଏହିସବୁ କଥା ବୁଦ୍ଧିରେ ରଖାଯାଇଥାଏ। ଘରେ ଘରେ ତୁମକୁ ସନ୍ଦେଶ ଦେବାକୁ ହେବ। ସେମାନଙ୍କୁ ଏପରି କହିବ ନାହିଁ ଯେ ପରମାତ୍ମା ଆସିଛନ୍ତି। ଯୁକ୍ତିର ସହିତ ବୁଝାଇବାକୁ ହେବ। କୁହ, ତୁମର ଦୁଇ ଜଣ ପିତା ଅଛନ୍ତି, ଲୌକିକ ଏବଂ ପାରଲୌକିକ। ଦୁଃଖ ସମୟରେ ପାରଲୌକିକ ପିତାଙ୍କୁ ହିଁ ମନେ ପକାଯାଇଥାଏ। ସୁଖଧାମରେ କେହି ପରମାତ୍ମାକୁ ମନେ ପକାଇ ନଥାନ୍ତି। ସତ୍ୟଯୁଗ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟରେ ସୁଖ ଶାନ୍ତି ପବିତ୍ରତା ସବୁକିଛି ଥିଲା। ଆମମାନଙ୍କୁ ବାବାଙ୍କର ସମ୍ପତ୍ତି ମିଳିଗଲା, ପୁଣି କାହିଁକି ଡାକିବୁ? ସେଠାରେ ସୁଖ ହିଁ ରହିଛି। ବାବା ଦୁଃଖ ଦେବା ପାଇଁ ଦୁନିଆ ରଚନା କରିନାହାନ୍ତି। ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ। ଯେଉଁମାନଙ୍କର ଯାହାର ଅଭିନୟ ପଛକୁ ରହିଛି ସେମାନେ ଦୁଇ ଚାରି ଜନ୍ମ ନେଉଛନ୍ତି, ଆଉ ବାକି ସମୟ ଶାନ୍ତିଧାମରେ ରହିବେ। କିନ୍ତୁ ଏହି ଖେଳରୁ କେହି ବାହାରି ଯିବେ ଏ କଥା ହୋଇପାରିବ ନାହିଁ। ଗୋଟିଏ ଦୁଇଟି ଜନ୍ମ ନେଲେ ବାକି ସମୟ ଯେପରି ମୋକ୍ଷ ମିଳିଛି, ଆତ୍ମା ଅଭିନେତା ଅଟେ ନା? କାହାର ବହୁତ ଶ୍ରେଷ୍ଠ ଅଭିନୟ ରହିଛି, ପୁଣି କାହାର କମ୍। ଗାୟନ ମଧ୍ୟ ରହିଛି, ଈଶ୍ୱରଙ୍କର ଅନ୍ତ କେହି ପାଇପାରିବେ ନାହିଁ। ଈଶ୍ୱର ହିଁ ଆସି ରଚୟିତା ଓ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛନ୍ତି। ବାବା ବୁଝାଉଛନ୍ତି ଯେ ମୁଁ ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରୁଛି। ମୁଁ ଯାହାଙ୍କର ଶରୀରରେ ପ୍ରବେଶ କରୁଛି ସେ ନିଜର ଜନ୍ମଗୁଡ଼ିକୁ ଜାଣିନାହାନ୍ତି। ମୁଁ ତାଙ୍କର 84 ଜନ୍ମର କାହାଣୀ ଶୁଣାଉଛି। କୌଣସି ବି ପାଠ ପରିବର୍ତ୍ତନ ହୋଇପାରିବ ନାହିଁ। ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ। ଏହି କଥା କାହାରି ବୁଦ୍ଧିରେ ଠିକ ଭାବରେ ଆସୁନାହିଁ। ଯେବେ ପବିତ୍ର ହୋଇ ଏହି କଥାକୁ ବୁଝିବେ ତେବେ ବୁଦ୍ଧିରେ ଧାରଣ ହେବ। ଏହି କଥାକୁ ଭଲ ଭାବରେ ବୁଝିବା ପାଇଁ 7 ଦିନ ଯୋଗର ଭଟ୍ଟିରେ ରହିବାକୁ ହେବ। ଭାଗବତ ଆଦି ମଧ୍ୟ 7 ଦିନ ପର୍ଯ୍ୟନ୍ତ ଜାରି ରଖିଥାନ୍ତି। କେହି କେହି 7 ଦିନରେ ଭଲ ଭାବରେ ବୁଝି ଯାଇଥାନ୍ତି। କେହି ପୁଣି କହିଥାନ୍ତି ଯେ ଆମ ବୁଦ୍ଧିରେ କିଛି ହେଲେ ରହୁନାହିଁ। ଯଦି ଉଚ୍ଚ ପଦ ପାଇବାର ନଥିବ ତେବେ ବୁଦ୍ଧିରେ କିପରି ରହିବ? ତଥାପି କଲ୍ୟାଣ ତ ହୋଇଗଲା ନା? ପ୍ରଜା ତ ଏହିଭଳି ହିଁ ତିଆରି ହୋଇଥାଏ। ବାକି ରାଜ୍ୟ ଭାଗ୍ୟ ନେବା ପାଇଁ ପରିଶ୍ରମ କରିବାକୁ ହେବ। ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ। ଏବେ ତୁମେ କର ବା ନ କର, କିନ୍ତୁ ଏହା ବାବାଙ୍କର ନିର୍ଦ୍ଦେଶ। ନିଜର ପ୍ରିୟ ବସ୍ତୁକୁ ମନେ ପକାଇଥାନ୍ତି ନା? ଭକ୍ତି ମାର୍ଗରେ ମଧ୍ୟ କହିଥାନ୍ତି ଯେ ହେ ପତି ତପାବନ ଆସ। ବର୍ତ୍ତମାନ ସିଆମକୁ ମିଳିଛନ୍ତି, କହୁଛନ୍ତି ମତେ ମନେ ପକାଇଲେ ସବୁ କଳଙ୍କି ଛାଡ଼ିଯିବ। ରାଜତ୍ୱ କଣ ବିନା ପୁରୁଷାର୍ଥରେ ମିଳିଯିବ? ବାବାଙ୍କ ସ୍ମୃତିରେ ରହିବାରେ ହିଁ ଟିକିଏ ପରିଶ୍ରମ ତ କରିବାକୁ ହେବ। ଯେଉଁମାନେ ବାବାଙ୍କୁ ବହୁତ ମନେ ପକାଇଥାନ୍ତି ସେମାନେ ହିଁ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଥାନ୍ତି। ସମ୍ପୂର୍ଣ୍ଣ ସ୍ମୃତି ସ୍ୱରୂପ ନ ହେଲେ ବିକର୍ମ ବିନାଶ ହେବ ନାହିଁ। ଯୋଗବଳ ଦ୍ୱାରା ହିଁ ଆମକୁ ବିକର୍ମାଜିତ ହେବାକୁ ପଡ଼ିବ। ଲକ୍ଷ୍ମୀ ନାରାୟଣ ଏତେ ପବିତ୍ର କିପରି ହୋଇଛନ୍ତି? ଯେତେବେଳେ କି କଳିଯୁଗ ଅନ୍ତ ସମୟରେ କେହି ଜଣେ ହେଲେ ପବିତ୍ର ନାହାନ୍ତି। ବର୍ତ୍ତମାନ ସମୟରେ ଗୀତା ଜ୍ଞାନ ଅଧ୍ୟାୟର ପୁନରାବୃତ୍ତି ହେଉଛି। ଶିବ ଭଗବାନ ଉପାଚ, ଭୁଲ ତ ସମସ୍ତଙ୍କ ଦ୍ୱାରା ହୋଇଥାଏ। ମୁଁ ଆସି ସମସ୍ତଙ୍କୁ ଭୁଲ କରାଉଛି। ଭାରତରେ ଯେଉଁ ଶାସ୍ତ୍ର ସବୁ ରହିଛି ସେ ସବୁ ଭକ୍ତି ମାର୍ଗର। ବାବା କହୁଛନ୍ତି ମୁଁ ଯାହା କିଛି କରିଥିଲି ସେ କଥା କାହାକୁ ଜଣା ନାହିଁ। ଯେଉଁମାନେ ମୋ ଦ୍ୱାରା ଶୁଣିଥିଲେ ସେମାନଙ୍କୁ ଏକୋଇଶ ଜନ୍ମର ପ୍ରାରବ୍ଧ ମିଳିଗଲା, ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ। ତୁମେ ହିଁ ଚକ୍ର ଲଗାଇ ପୁଣି ଆସି ଏହି ଜ୍ଞାନ ଶୁଣୁଛ। ତୁମେମାନେ ଜାଣିଛ ଯେ ଆମେ ମନୁଷ୍ୟରୁ ଦେବତା କରାଇବାର ଚାରା ଲଗାଉଛୁ, ଏହା ହେଉଛି ଦୈବୀ ବୃକ୍ଷର ଚାରା। ଦୁନିଆରେ ତ ବୃକ୍ଷଗୁଡ଼ିକର କଲମୀ ଲଗାଇ ଚାଲିଛନ୍ତି, ବାବା ଆସି ଏଗୁଡ଼ିକର ପ୍ରଭେଦ ବତାଉଛନ୍ତି। ତୁମେ ମଧ୍ୟ ଦେଖାଉଛ ସେମାନଙ୍କର ଯୋଜନା କ'ଣ ଏବଂ ତୁମର କ'ଣ ଯୋଜନା ରହିଛି। ସେମାନେ ପରିବାର ନିୟନ୍ତ୍ରଣ କରୁଛନ୍ତି ଯେପରିକି ଦୁନିଆରେ ଜନସଂଖ୍ୟା ଆଉ ବଢ଼ିବ ନାହିଁ। ବାବା ବହୁତ ଭଲ କଥା ବୁଝାଉଛନ୍ତି ଯେ ଅନେକ ଧର୍ମର ବିନାଶ ହୋଇଯିବ ଏବଂ ଦେବୀ ଦେବତା ଧର୍ମର ପରିବାରର ସ୍ଥାପନ ହୋଇଯିବ। ସତ୍ୟ ଯୁଗରେ କେବଳ ଏକ ଆଦି ସନାତନ ଦେବୀ ଦେବତା ଧର୍ମର ପରିବାର ହିଁ ଥିଲା, ଆଉ ଅନେକ ଧର୍ମର ପରିବାର ନଥିଲା। ବର୍ତ୍ତମାନ ସମୟରେ ଦେଖ ଭାରତରେ କେତେ ପ୍ରକାରର ପରିବାର ରହିଛନ୍ତି। ଗୁଜୁରାଟୀ ପରିବାର, ଶିଖ ପରିବାର, ବାସ୍ତବରେ ଭାରତରେ ଗୋଟିଏ ହିଁ ପରିବାର ରହିବା ଆବଶ୍ୟକ। ବହୁତ ପରିବାର ହେଲେ ନିଶ୍ଚିତ ମତଭେଦ ହେବ, ପୁଣି ଗୃହଯୁଦ୍ଧ ମଧ୍ୟ ହୋଇଥାଏ, ପରିବାର ମଧ୍ୟରେ ବି ଗୃହଯୁଦ୍ଧ ହୋଇଯାଏ। ଯେପରି ଖ୍ରୀଷ୍ଟିଆନଙ୍କର ନିଜ ନିଜର ପରିବାର ଅଛନ୍ତି, ତେବେ ସେମାନଙ୍କ ଭିତରେ ମଧ୍ୟ ଦୁଇ ଭାଇ ପରସ୍ପର ସହିତ ମିଳିମିଶି ରହିପାରୁ ନାହାନ୍ତି, ସେମାନଙ୍କ ଭିତରେ ଭାଗ ଭାଗ ହୋଇଯାଉଛି, ପାଣିକୁ ମଧ୍ୟ ବଣ୍ଟା ଯାଇଥାଏ। ଶିଖ ଧର୍ମବାଲା ଭାବୁଛନ୍ତି ଯେ ଆମେ ନିଜ ଧର୍ମର ପରିବାରକୁ ଅଧିକ ସୁଖ ଦେବୁ, ପରିବାର ପ୍ରତି ମୋହ ରହିଥାଏ ନା, ସେଥିପାଇଁ କେତେ କଷ୍ଟ କରୁଛନ୍ତି। ଯେତେବେଳେ ଅନ୍ତ ସମୟ ଆସିଯାଉଛି ସେତେବେଳେ ପରସ୍ପର ମଧ୍ୟରେ ଲଢ଼େଇ କରିବାରେ ଲାଗି ପଡୁଛନ୍ତି। ବିନାଶ ତ ନିଶ୍ଚିତ ହେବ, ଅନେକ ବୋମା ତିଆରି କରୁଛନ୍ତି। ଯେବେ ବଡ଼ ଯୁଦ୍ଧ ଲାଗିଥିଲା ଦୁଇଟି ବୋମା ପକାଇଥିଲେ, ଏବେ ତ ଢେର ବୋମା ତିଆରି କରି ରଖିଛନ୍ତି। ଏହା ବୁଦ୍ଧିର କଥା ଅଟେ ନା, ତୁମକୁ ବୁଝାଇବାକୁ ହେବ ଯେ ଏହା ସେହି ମହାଭାରତ ଲଢ଼େଇ ଅଟେ। ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ କହୁଛନ୍ତି ଯଦି ଲଢ଼େଇ ବନ୍ଦ ନ କରାଯିବ ତେବେ ସାରା ଦୁନିଆରେ ନିଆଁ ଲାଗିଯିବ। ତୁମେ ଜାଣିଛ ଏହି ଦୁନିଆକୁ ନିଶ୍ଚିତ ନିଆଁ ଲାଗିବ। ବାବା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ରାଜଯୋଗ ହେଉଛି ସତ୍ୟ ଯୁଗ ପାଇଁ। ଯେଉଁ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି ତାକୁ ପୁନର୍ବାର ସ୍ଥାପନ କରୁଛନ୍ତି। ଏବେ କଳିଯୁଗ ଅଛି, ଏହାପରେ ପୁଣି ସତ୍ୟଯୁଗ ହେବା ଦରକାର। ବର୍ତ୍ତମାନ କଳିଯୁଗର ବିନାଶ ପାଇଁ ଏହି ମହାଭାରତ ଲଢ଼େଇ ରହିଛି। ଏହିସବୁ କଥାକୁ ଭଲ ଭାବରେ ଧାରଣ କରି ବୁଝାଇବାକୁ ହେବ, କାହିଁକି ନା ମନୁଷ୍ୟମାନେ ଅସୁର ସମ୍ପ୍ରଦାୟର ଅଟନ୍ତି। ସେଥିପାଇଁ ଖବରଦାର ରହିବାକୁ ହେବ। ଅଳ୍ପ ପୂର୍ବ ଭଳି ଯେଉଁ ବିଘ୍ନ ପଡ଼ିବାର ଥିବ ତାହା ନିଶ୍ଚିତ ପଡ଼ିବ, ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଏଥିରେ ଆମେ ସମସ୍ତେ ବନ୍ଧା। ବାବାଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିବା ଯାତ୍ରା କେବେ ଭୁଲିଯିବା ଉଚିତ ନୁହେଁ। ଗୀତ ରହିଛି ନା, ରାତ କେ ରାହି ଥକମତ ଜାନା, ଶୁଭ କା ମଞ୍ଜିଲ ଦୂର ନାହିଁ। ଏହାର ଅର୍ଥ କେହି ବୁଝିପାରୁ ନାହାନ୍ତି। ଏବେ ରାତ୍ରି ପୁରା ହୋଇ ଦିନ ଆସିବ, ଅଧା କଳ୍ପ ପୁରା ହୋଇଗଲା, ଏବେ ସୁଖ ଆରମ୍ଭ ହେବ। ବାବା ମନ୍ମନା ଭବର ଅର୍ଥ ମଧ୍ୟ ବୁଝାଇଛନ୍ତି। କେବଳ ଗୀତାରେ କୃଷ୍ଣଙ୍କ ନାମ ଲେଖି ଦେଇଥିବାରୁ ସେହି ଶକ୍ତି ଆଉ ନାହିଁ। କୃଷ୍ଣଙ୍କୁ କେବେ ସର୍ବଶକ୍ତିମାନ କୁହାଯାଇ ପାରିବ ନାହିଁ, ସିଏ ତ ପୁରା 84 ଜନ୍ମ ନେଉଛନ୍ତି, ସେଥିପାଇଁ ଗୀତାରେ ସେହି ଶକ୍ତି ନାହିଁ। ବର୍ତ୍ତମାନ ଆମେ ସମସ୍ତ ମନୁଷ୍ୟମାନଙ୍କର କଲ୍ୟାଣ କରୁଛୁ। ଯେଉଁମାନେ କଲ୍ୟାଣକାରୀ ହେବେ ସେମାନଙ୍କୁ ସମ୍ପତ୍ତି ମିଳିବ। ଯୋଗର ଯାତ୍ରା ବିନା କଲ୍ୟାଣ ହୋଇପାରିବ ନାହିଁ। ଏହି ସମୟରେ ସମସ୍ତେ ବିପରୀତ ବୁଦ୍ଧି ଅଟନ୍ତି, କହିଦେଉଛନ୍ତି ଯେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି। ତୁମକୁ ବୁଝାଇବାକୁ ହେବ ଯେ ସିଏ ହେଉଛନ୍ତି ବେହଦ୍ର ପିତା। ବେହଦ୍ର ପିତାଙ୍କ ଠାରୁ ହିଁ ଭାରତବାସୀମାନଙ୍କୁ ବେହଦ୍ର ବର୍ଷା ମିଳିଥିଲା। ଭାରତବାସୀମାନେ ହିଁ 84 ଜନ୍ମ ନେଇଛନ୍ତି। ଏବେ ତୁମେ ବାସ୍ତବରେ ଦେଖୁଛ, ତୁମେ ହିଁ ଜ୍ଞାନ ଶୁଣୁଛ। ଦିନକୁ ଦିନ ତୁମ ପାଖକୁ ବହୁତ ନୂଆ ନୂଆ ଆତ୍ମାମାନେ ଆସିବେ। ବର୍ତ୍ତମାନ ଯଦି ବଡ଼ ବଡ଼ ଲୋକମାନେ ଆସିଯିବେ ତେବେ ସମାପ୍ତ ହେବାରେ ବିଳମ୍ବ ହେବ ନାହିଁ, ତୁରନ୍ତ ଏହାର ପ୍ରଚାର ହୋଇଯିବ, ଗଣ୍ଡଗୋଳ ମଧ୍ୟ ହୋଇଯିବ। ସେଥିପାଇଁ ଯୁକ୍ତିର ସହିତ ଧୀରେ ଧୀରେ ଚାଲୁଛି। ଏହା ହେଲା ଗୁପ୍ତ ଜ୍ଞାନ। କେହି ହେଲେ ବି ଜାଣିପାରୁ ନାହାନ୍ତି ଯେ ଏମାନେ କଣ କରୁଛନ୍ତି। ଭକ୍ତିରେ ଦୁଃଖ, ଜ୍ଞାନରେ ସୁଖ ରହିଛି। ରାବଣ ସାଥିରେ ତୁମର ଯୁଦ୍ଧ କିପରି ହେଉଛି ଏହି କଥା ତ ତୁମେ ହିଁ ଜାଣିଛ, ଆଉ କେହି ଜାଣିପାରିବେ ନାହିଁ। ଭଗବାନ ଉବାଚ, ତମ ପ୍ରଧାନରୁ ସତପ୍ରଧାନ ହେବାକୁ ହେଲେ ମତେ ମନେ ପକାଓ, ତେବେ ତୁମର ପାପ ବିନାଶ ହୋଇଯିବ। ତୁମେ ପବିତ୍ର ହୁଅ, ତେବେ ବାପା ତୁମକୁ ସାଥିରେ ନେଇଯିବେ। ମୁକ୍ତି ତ ସମସ୍ତଙ୍କୁ ମିଳିବ, ସମସ୍ତେ ହି ରାବଣ ରାଜ୍ୟରୁ ମୁକ୍ତ ହୋଇଯିବେ। ତୁମେ କହୁଛ ଯେ ଶିବଶକ୍ତି ବ୍ରହ୍ମା କୁମାର କୁମାରୀ ମାନେ ହିଁ ଶ୍ରେଷ୍ଠାଚାରୀ ଦୁନିଆ ସ୍ଥାପନ କରିବେ। ପରମ ପିତା ପରମାତ୍ମାଙ୍କର ତ୍ରିମତ ଆଧାରରେ କଳ୍ପ ପୂର୍ବ ଭଳି ନୂଆ ଦୁନିଆ ସ୍ଥାପନ କରିବେ। 5000 ବର୍ଷ ପୂର୍ବରୁ ଶ୍ରେଷ୍ଠାଚାରୀ ଦୁନିଆ ଥିଲା, ଏ କଥା ବୁଦ୍ଧିରେ ରହିବା ଆବଶ୍ୟକ। ମୁଖ୍ୟ ପଏଣ୍ଟ ସବୁ ଯେତେ ବୁଦ୍ଧିରେ ଧାରଣ ହେବ ତେବେ ସ୍ମୃତିର ଯାତ୍ରାରେ ରହିବ। କେହି କେହି ଭାବୁଛନ୍ତି ଏବେ ସମୟ ଅଛି, ପଛରେ ପୁରୁଷାର୍ଥ କରିନେବୁ, କିନ୍ତୁ ମୃତ୍ୟୁର କୌଣସି ନିୟମ ନାହିଁ। ଯଦି କାଲି ମରିଯିବ ତେବେ ସେଥିପାଇଁ ଏପରି ଭାବ ନାହିଁ ଯେ ଅନ୍ତିମ ସମୟରେ ଆଗେଇ ଯିବୁ। ଏହି ଚିନ୍ତନ ଆହୁରି ତଳକୁ ଖସାଇ ଦେବ। ଯେତେ ସମ୍ଭବ ପୁରୁଷାର୍ଥ କରିଚାଲ। ଶ୍ରୀମତ ଆଧାରରେ ପ୍ରତ୍ୟେକଙ୍କୁ ନିଜର କଲ୍ୟାଣ କରିବାକୁ ହେବ, ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ କେତେ ବାବାଙ୍କୁ ମନେ ପକାଉଛି ଏବଂ କେତେ ବାବାଙ୍କର ସେବା କରୁଛି। ତୁମେ ଆତ୍ମିକ ଈଶ୍ୱରୀୟ ସେବାଧାରୀ ଅଟ ନା? ତୁମେ ଆତ୍ମାମାନଙ୍କୁ ଉଦ୍ଧାର କରୁଛ। ଆତ୍ମା ପତିତରୁ ପାବନ କିପରି ହେବ ତାର ଉପାୟ ବାବା ବତାଉଛନ୍ତି। ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା ଦ୍ୱାରା ବିକର୍ମ ବିନାଶ ହେବ। ଶ୍ରୀକୃଷ୍ଣ ତ ରାଜକୁମାର ଥିଲେ, ସିଏ ପ୍ରାରବ୍ଧ ଭୋଗ କରିଥିଲେ, ତାଙ୍କର ମହିମାର ମଧ୍ୟ ଆବଶ୍ୟକତା ନାହିଁ। ଦେବତାମାନଙ୍କର ମହିମା କଣ କରିବା? ହଁ, ଜନ୍ମଦିନ ତ ସମସ୍ତେ ପାଳନ କରୁଛନ୍ତି, ଏହା ସାଧାରଣ କଥା ଅଟେ। ବାକି ସେମାନେ କଣ କଲେ? ସିଢ଼ିରେ ତ ତଳକୁ ହିଁ ଖସି ଆସୁଛନ୍ତି। ଭଲ ବା ଖରାପ ମନୁଷ୍ୟ ତ ହୋଇଥାନ୍ତି, ପ୍ରତ୍ୟେକଙ୍କର ନିଜ ନିଜର ଅଭିନୟ ରହିଛି। ଏହା ହେଉଛି ବିଶାଳ ନାଟକର କଥା। ମୁଖ୍ୟ ଶାଖା ପ୍ରଶାଖା ଗୁଡ଼ିକ ଗଣନା କରାଯାଇଥାଏ, ବାକି ପତ୍ର ତ ଅନେକ ରହିଛି, ସେଗୁଡ଼ିକୁ କେତେ ପର୍ଯ୍ୟନ୍ତ ତୁମେ ଗଣନା କରିପାରିବ? ବାବା ବୁଝାଇଛନ୍ତି, ପିଲାମାନେ ପରିଶ୍ରମ କର, ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ, ତେବେ ବାବାଙ୍କ ସହିତ ବୁଦ୍ଧିର ଯୋଗ ଲାଗିଯିବ। ବାବା କହୁଛନ୍ତି ସମସ୍ତଙ୍କୁ କୁହ ପବିତ୍ର ହୁଅ, ତେବେ ମୁକ୍ତି ଧାମକୁ ଚାଲିଯିବ। ଦୁନିଆରେ ଏ କଥା କେହି ହେଲେ ଜାଣି ନାହାନ୍ତି ଯେ ମହାଭାରତ ଲଢ଼େଇ ଦ୍ୱାରା କଣ ହେବ? ଏହି ଯଜ୍ଞ ରଚନା କରାଯାଇଛି କାହିଁକି ନା ନୂଆ ଦୁନିଆ ଦରକାର। ଆମର ଯଜ୍ଞ ସମ୍ପୂର୍ଣ୍ଣ ହୋଇଗଲେ ସମସ୍ତେ ଏହି ଯଜ୍ଞରେ ସ୍ୱାହା ହୋଇଯିବେ। ଆଚ୍ଛା, ମିଠା ମିଠା ସିକିଲଥେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ୍ତାତାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା। ଶୁକ୍ରିୟା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ସଚ୍ଚା ସଚ୍ଚା ଈଶ୍ୱରୀୟ ସେବାଧାରୀ ହୋଇ ସମସ୍ତ ଆତ୍ମାମାନଙ୍କୁ ଉଦ୍ଧାର କରିବାର ସେବା କରିବାକୁ ହେବ। ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। ନମ୍ବର ଦୁଇ, ପ୍ରିୟରୁ ପ୍ରିୟ ବାବାଙ୍କୁ ସ୍ନେହର ସହିତ ମନେ ପକାଇବାକୁ ହେବ। ପୂର୍ବ ପ୍ରସ୍ତୁତ ଡ୍ରାମା ଉପରେ ଅଟଳ ରହିବାକୁ ହେବ। ବିଘ୍ନରେ ବିଚଳିତ ହେବାର ନାହିଁ। ବରଦାନ, ମନ୍ମନା ଭବର ବିଧି ଦ୍ୱାରା ମନର ସ୍ଥିତିର ଅନୁଭବ କରୁଥିବା ଏବଂ କରାଉଥିବା ସର୍ବବନ୍ଧନ ମୁକ୍ତ ଭବ। ଯେଉଁ ପିଲାମାନେ ଲୁହାର ଜଞ୍ଜିର ଭଳି ଶକ୍ତିଶାଳୀ ଏବଂ ସୂତାଖିଅ ଭଳି ସୂକ୍ଷ୍ମ ବନ୍ଧନ ଗୁଡ଼ିକୁ ତୁଟାଇ ବନ୍ଧନମୁକ୍ତ ସ୍ଥିତିରେ ରହିଥାନ୍ତି, ସେମାନେ କଳିଯୁଗୀ ସ୍ଥୂଳ ବସ୍ତୁଗୁଡ଼ିକର ସ୍ୱାଦ ଠାରୁ ବା ମନର ଆକର୍ଷଣ ଠାରୁ ମୁକ୍ତ ହୋଇଯାଆନ୍ତି। ସେମାନଙ୍କୁ ଦେହର ଅଭିମାନ ବା ଦେହର ପୁରୁଣା ଦୁନିଆର କୌଣସି ବି ବସ୍ତୁ ଟିକିଏ ବି ଆକର୍ଷିତ କରି ନଥାଏ। ଯେତେବେଳେ କୌଣସି ବି ଇନ୍ଦ୍ରିୟର ରସ ଅର୍ଥାତ୍ ବିନାଶୀ ସୁଖ ପ୍ରତି ଆକର୍ଷଣ ନ ରହିବ, ସେତେବେଳେ ଯାଇ ଅଲୌକିକ ଅତିନ୍ଦ୍ରିୟ ସୁଖ ବା ମନରସ ସ୍ଥିତିର ଅନୁଭବ ହେବ। ସେଥିପାଇଁ ନିରନ୍ତର ମନ୍ମନାଭବ ସ୍ଥିତିରେ ରହିବା ଆବଶ୍ୟକ। ସ୍ଲୋଗାନ, ପ୍ରକୃତ ସେବା ତାକୁ କୁହାଯିବ ଯେଉଁଥିରେ ସମସ୍ତଙ୍କର ଆଶୀର୍ବାଦ ସହିତ ଖୁସିର ଅନୁଭୂତି ହେଉଥିବ। ଅବ୍ୟକ୍ତ ଇଶାରା, ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର। ଦୁନିଆରେ ମଧ୍ୟ ଦାନକୁ ପୁଣ୍ୟ ମନେ କରିଥାନ୍ତି। ଆପଣ ଦାତାଙ୍କର ସନ୍ତାନମାନେ ସର୍ବଦା ଦାନ କରୁଥିବା ପୁଣ୍ୟ ଆତ୍ମା ଅଟ। ତେଣୁ ତୁମେମାନେ କୌଣସି ବି ଆତ୍ମା ଦ୍ୱାରା ଅଳ୍ପ କାଳର ପ୍ରାପ୍ତି ନେବାର କାମନା କରିପାରିବ ନାହିଁ। ଏହି ଆତ୍ମା ମୋତେ କିଛି ଦେଲେ ଯାଇ ମୁଁ ଦେବି, ବା ଇଏ ଯଦି କିଛି କରିବ ତେବେ ମୁଁ ବି କରିବି, ଏହିଭଳି ବିନାଶୀ କାମନା ରଖ ନାହିଁ। ତେଣୁ ଦାତାଙ୍କର ସନ୍ତାନ ହୋଇ ସମସ୍ତଙ୍କୁ ସ୍ନେହ ସହଯୋଗ ଏବଂ ଶକ୍ତି ଦେଉଥିବା ପୁଣ୍ୟ ଆତ୍ମା ହୁଅ। ଓମ୍ ଶାନ୍ତି।